প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশু খ্রিস্টঙ্ক মধুর নামরে আজির অধিবেশনকু স্বাগত জনায়। আজি আমি পবিত্রাত্মাঙ্ক বিষয়ে আলোচনা করিবা। ঈশ্বরঙ্ক বাক্য বাইবেলরে পবিত্রাত্মা বিষয়ক শিক্ষা কেতেক গুরুত্বপূর্ণ শিক্ষা মধ্যে অন্যতম অটে। তেণু শাস্ত্রে পবিত্রাত্মাঙ্ক ব্যক্তিত্ব, সেবা ও কার্য বিষয়ে প্রকাশিত তথ্য বিষয়ে জাণিবা নিত্যান্ত আবশ্যক। পবিত্রাত্মা অনন্তকালীন ঈশ্বরত্বর তৃতীয় স্বর্গীয় ব্যক্তি। সে পিতা ও পুত্রঙ্ক সহ অনাদিকাল সমানভাবে রহিয়াসিছন্তি। পিতা ଓ ପୁତ୍ରଙ୍କୁ ବିଶ୍ୱାସୀ ନିକଟରେ ପ୍ରକାଶ କରିବା ହେଉଛି ତାଙ୍କର ସେବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ପରେ ଗୌରବାନ୍ୱିତ ହେବା ପରଠାରୁ ପବିତ୍ରାତ୍ମା ତାଙ୍କର ସମସ୍ତ ଗୌରବାନ୍ୱିତ କାର୍ଯ୍ୟ ମାଧ୍ୟମରେ ପୁତ୍ରଙ୍କ ଦ୍ୱାରା ପିତାଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତ ବିଶ୍ୱାସୀଙ୍କ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରୁ ଗଲାପରେ ପବିତ୍ରାତ୍ମା ଜଗତକୁ ଆସିଛନ୍ତି, ସେ ହିଁ ବର୍ତ୍ତମାନ କାର୍ଯ୍ୟରତ। ତେଣୁ ବର୍ତ୍ତମାନ ଯୁଗକୁ ପବିତ୍ରାତ୍ମାଙ୍କ ଯୁଗ ବୋଲି କୁହାଯାଏ। ଆଦି ପୁସ୍ତକରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ଅର୍ଥାତ୍ ସୃଷ୍ଟିଠାରୁ ଆରମ୍ଭ କରି ପରିତ୍ରାଣ ସମେତ ସବୁ କାର୍ଯ୍ୟରେ ପବିତ୍ରାତ୍ମା କାର୍ଯ୍ୟରତ। ଆଦି ପୁସ୍ତକ ଏକ ପର୍ବ ଏକରୁ ଦୁଇ ପଦରେ ଆମେ ଦେଖୁ ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ପ୍ରକାଶିତ ବାକ୍ୟ ବାଇଶ ପର୍ବ ସତର ପଦରେ ଅର୍ଥାତ୍ ଅନ୍ତିମରେ ପବିତ୍ରାତ୍ମାଙ୍କ ବିଷୟ ଉଲ୍ଲେଖ କରାଯାଇଅଛି। ଏଠାରେ ଲେଖାଯାଏ ଆତ୍ମା ଓ କନ୍ୟା କହନ୍ତି ଆସ। ଏହି ଦୁଇ ପଦ ମଧ୍ୟରେ ଅର୍ଥାତ୍ ପବିତ୍ରାତ୍ମାଙ୍କ କାର୍ଯ୍ୟର ଆରମ୍ଭ ଓ ଶେଷ ମଧ୍ୟରେ ପବିତ୍ରାତ୍ମାଙ୍କ କାର୍ଯ୍ୟ ବିଷୟରେ ଅନେକ ଶାସ୍ତ୍ରାଂଶ ଅଛି। ପୁରାତନ ନିୟମରେ ନବେରୁ ଉର୍ଦ୍ଧ୍ୱଥର ପବିତ୍ରାତ୍ମାଙ୍କ ବିଷୟ ଅଠରଟି ବିଭିନ୍ନ ନାମରେ ଉଲ୍ଲେଖ କରାଯାଇଛି। ନୂତନ ନିୟମରେ ଦୁଇଶହ ଷାଠିଏରୁ ଉର୍ଦ୍ଧ୍ୱଥର ଅଣଚାଳିଶଟି ବିଭିନ୍ନ ନାମରେ ପବିତ୍ରାତ୍ମାଙ୍କ ବିଷୟ ଉଲ୍ଲେଖ କରାଯାଇଛି। ନୂତନ ନିୟମରେ ସତେଇଶଟି ପୁସ୍ତକ ମଧ୍ୟରୁ କେବଳ ଦ୍ୱିତୀୟ ଓ ତୃତୀୟ ଜହନରେ ପବିତ୍ରାତ୍ମାଙ୍କ ବିଷୟ ଉଲ୍ଲେଖ କରାହୋଇନାହିଁ। ଶେଷ ଦିନରେ ପବିତ୍ରାତ୍ମାଙ୍କ ବୃଷ୍ଟି ବିଷୟରେ ଭାଓବାଣୀ କରାଯାଇଥିଲା। ପୁରାତନ ନିୟମର ଭାଓବାଦୀ ଜଏଲ ତାର ଦୁଇ ପର୍ବ ଅଠେଇଶ ଓ ଅଣତିରିଶ ପଦରେ ଭାଓବାଣୀ କରିଥିଲେ, ପୁଣି ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା, ତହିଁରେ ତୁମ୍ଭର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କ ଯୁବା ଲୋକମାନେ ଦର୍ଶନ ପାଇବେ, ଆଉ ସେ ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା। ଈଶ୍ୱରଙ୍କ ଯୋଜନାରେ ଏହି ବର୍ତ୍ତମାନ ଯୁଗକୁ ପବିତ୍ରାତ୍ମାଙ୍କ ଯୁଗ ବୋଲି କୁହାଯାଏ। ପୁତ୍ର ପରମେଶ୍ୱର ଜଗତକୁ ଆସିବା ପୂର୍ବରୁ ପିତା ପରମେଶ୍ୱର ସିଧାସଳଖ କାର୍ଯ୍ୟରତ ଥିଲେ। ପବିତ୍ରାତ୍ମା ମନୋନୀତ ସୀମିତ ବ୍ୟକ୍ତିମାନଙ୍କ ମଧ୍ୟରେ କାର୍ଯ୍ୟରତ ଥିଲେ। ନୂତନ ନିୟମରେ ପବିତ୍ରାତ୍ମାଙ୍କ କାର୍ଯ୍ୟ ଭଳି ପୁରାତନ ନିୟମରେ ପବିତ୍ରାତ୍ମାଙ୍କ କାର୍ଯ୍ୟ ଏତେ ବ୍ୟାପକ ନଥିଲା। ପବିତ୍ରାତ୍ମା ଜଣେ ବ୍ୟକ୍ତିକୁ ପରିତ୍ୟାଗ ମଧ୍ୟ କରୁଥିଲେ, ସମୟ ବ୍ୟବଧାନରେ ମଧ୍ୟ ଜଣକୁ ଆକ୍ରାନ୍ତ କରୁଥିଲେ, ଯେପରି ଆମେ ଦେଖୁ ବିଚାରକର୍ତ୍ତା ତାର ଚଉଦ ପର୍ବ ଛଅ ପଦରେ ଲେଖାଯାଏ, ତୁ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ, ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲାପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା। ଏହା ସାମସନ୍ ବିଷୟରେ ଲେଖାଯାଏ। ପୁଣି କିଛିଦିନ ପରେ ସଦାପ୍ରଭୁଙ୍କ ଆତ୍ମା ସାମସନ୍କୁ ଆକ୍ରାନ୍ତ କରନ୍ତେ, ସେ ତିରିଶ ଜଣକୁ ବଧ କଲା। ଏଥିରୁ ଜଣାଯାଏ ପୁରାତନ ନିୟମର ବିଶ୍ୱାସୀଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ଅବିରତ ରହୁନଥିଲେ। ପୁରାତନ ନିୟମର ଯୁଗ ପରେ ନୂତନ ନିୟମର ଯୁଗ ଆରମ୍ଭ ହେଲା, ଯେଉଁଥିରେ ପୁତ୍ର ପରମେଶ୍ୱର କାର୍ଯ୍ୟରତ ଥିଲେ। ଏହା ପୁତ୍ରଙ୍କ କାର୍ଯ୍ୟର ସମୟ ଥିଲା। ପୁତ୍ର ପରମେଶ୍ୱର ଜଗତରେ ଥିବାବେଳେ କହିଥିଲେ ସେ ଯେତେବେଳେ ଚାଲିଯିବେ ସେତେବେଳେ ପବିତ୍ର ଆତ୍ମା ଆସିବେ। ଜହନ ଚଉଦ ପର୍ବ ଷୋହଳରୁ ଅଠର ପଦରେ ଯୀଶୁ କହିଲେ, ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କ ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ, ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ। ଜହନ ଷୋହଳ ପର୍ବ ସାତ ପଦରେ ପୁଣି ପ୍ରଭୁ ଯୀଶୁ କହିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କ ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। ଯୀଶୁ ପୁନରୁତ୍ଥାନ ପରେ ଥରେ ଶିଷ୍ୟମାନଙ୍କ ସହ ଭୋଜନରେ ବସିଥିବା ବେଳେ ସେମାନଙ୍କୁ ଆଜ୍ଞା ଦେଇଥିଲେ ଯେ ଯେପରି ସେମାନେ ଜେରୁସାଲମରୁ ପ୍ରସ୍ଥାନ ନ କରନ୍ତି, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ତାଙ୍କଠାରୁ ସେମାନେ ଶୁଣିଅଛନ୍ତି ସେଥିର ଅପେକ୍ଷାରେ ରହନ୍ତି। ଯୀଶୁଙ୍କ ପ୍ରତିଜ୍ଞା ଅନୁଯାୟୀ ଯୀଶୁଙ୍କ ସ୍ୱର୍ଗାରୋହଣ ପରେ ଜେରୁସାଲମର ଉପର କୋଠରୀରେ ଶିଷ୍ୟମାନେ ସମବେତ ହୋଇଥିଲା ବେଳେ ପେଣ୍ଟିକସ୍ ଦିବସରେ ସେମାନଙ୍କ ପ୍ରତ୍ୟେକଙ୍କ ଉପରେ ପବିତ୍ରାତ୍ମା ଓହ୍ଲାଇଥିଲେ। ସେହିଦିନଠାରୁ ପବିତ୍ରାତ୍ମା ସକ୍ରିୟ ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଅଛନ୍ତି। ଏହା ପବିତ୍ରାତ୍ମାଙ୍କ ଯୁଗ। ବିଭିନ୍ନ ଯୁଗରେ ତ୍ରିତ୍ୱ ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଦିଷ୍ଟ କାର୍ଯ୍ୟ କଲେ ସୁଦ୍ଧା ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ମଧ୍ୟରେ ସହଯୋଗ ଥିଲା ଓ ବର୍ତ୍ତମାନ ମଧ୍ୟ ଅଛି। ସେମାନେ ସମ୍ପୂର୍ଣ୍ଣ ସହଯୋଗରେ ବିଭିନ୍ନ ଯୁଗରେ କାର୍ଯ୍ୟ କରିଅଛନ୍ତି ଓ ବର୍ତ୍ତମାନ ମଧ୍ୟ କରୁଅଛନ୍ତି। ପବିତ୍ରାତ୍ମାଙ୍କୁ ଆମେ ଉପଯୁକ୍ତ ସମ୍ମାନ ଓ ସ୍ଥାନ ଦେବା ଉଚିତ। ପ୍ରେରିତ କ୍ରିୟାରେ ବିଶ୍ୱାସୀମାନେ ପବିତ୍ରାତ୍ମାଙ୍କ ଦ୍ୱାରା ଥରେ ନୁହେଁ ବାରମ୍ବାର ପୂର୍ଣ୍ଣ ହେଉଥିଲେ। ଯେଉଁ ଶିଷ୍ୟମାନେ ପେଣ୍ଟିକସ୍ ଦିବସରେ ପବିତ୍ରାତ୍ମାରେ ପୂର୍ଣ୍ଣ ହୋଇଥିଲେ ସେମାନେ ଅନ୍ୟତ୍ର ପୁନର୍ବାର ପବିତ୍ରାତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥିଲେ। ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ କେବଳ ପବିତ୍ରାତ୍ମାରେ ପୂର୍ଣ୍ଣ ହେବା ପାଇଁ ଆଜ୍ଞା ଦିଆଯାଇ ନାହିଁ। ଏଫିସିଓ 5:18 ଆଜ୍ଞା ଦିଆଯାଇଛି ପବିତ୍ରାତ୍ମାରେ ପୂର୍ଣ୍ଣ ହେବା ପାଇଁ। ତେଣୁ ଖ୍ରୀଷ୍ଟୀୟ ଜୀବନରେ ବୃଦ୍ଧି ନିମନ୍ତେ ଜଣେ ପରିତ୍ରାଣପ୍ରାପ୍ତ ବିଶ୍ୱାସୀକୁ ପବିତ୍ରାତ୍ମାଙ୍କ ପୂର୍ଣ୍ଣତା ଜୀବନ କାଟିବାକୁ ହେବ। ତେଣୁ ଆବଶ୍ୟକ ତୃଷା ବିଶ୍ୱାସୀର ପବିତ୍ରାତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ପାଇଁ ଯଦି ତୃଷା ଥାଏ ଓ ବିଶ୍ୱାସରେ ସେ ପୂର୍ଣ୍ଣ ହେବା ପାଇଁ ପିତାଙ୍କ ନିକଟରେ ମାଗେ, ତେବେ ପିତା ବହୁ ଅଧିକ ପରିମାଣରେ ତାକୁ ପବିତ୍ରାତ୍ମା ଦେବେ। ପ୍ରଭୁ ଆପଣଙ୍କୁ ସେହି ଆତ୍ମିକ ତୃଷା ଦିଅନ୍ତୁ ଓ ପବିତ୍ରାତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ପାଇଁ ସାହାଯ୍ୟ କରନ୍ତୁ।
ଛାଡ଼ିଲେ ସେ ପାଦ ବିପଦରେ ପଡ଼ି ସଙ୍ଗେ ସଙ୍ଗେ
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।